ପ୍ରଥମ ରାଜାବଳୀ ଅଧ୍ୟାୟ ଛ ମିଶର ଦେଶରୁ ଇସ୍ରାଏଲ ସନ୍ତାନଗଣ ବାହାରି ଆସିଲା ଉତ୍ତାରେ 480 ବର୍ଷରେ ଓ ଇସ୍ରାଏଲ ଉପରେ ସଲମନଙ୍କର ରାଜତ୍ୱର ଚତୁର୍ଥ ବର୍ଷର ସିବ୍ ନାମକ ଦ୍ୱିତୀୟ ମାସରେ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବାକୁ ଆରମ୍ଭ କଲେ। ପୁଣି ସଲମନ ରାଜା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଗୃହ ନିର୍ମାଣ କଲେ ତହିଁର ଦୀର୍ଘତା 60 ହାତ ଓ ପ୍ରସ୍ଥ 20 ହାତ ଓ ଉଚ୍ଚତା 30 ହାତ ଆଉ ଗୃହର ପବିତ୍ର ସ୍ଥାନ ସମ୍ମୁଖସ୍ଥ ବରଣ୍ଡା ଗୃହର ପ୍ରସ୍ତାନୁସାରେ 20 ହାତ ଦୀର୍ଘ ଓ ଗୃହର ସମ୍ମୁଖରେ ତହିଁର ପ୍ରସ୍ଥ 10 ହାତ ଥିଲା। ପୁଣି ଗୃହ ନିମନ୍ତେ ସେ ବନ୍ଦ ଜାଲି ଝରକା ନିର୍ମାଣ କଲେ। ପୁଣି ସେ ଗୃହର କାନ୍ଥ ଚାରିଆଡ଼େ ଅର୍ଥାତ୍ ମନ୍ଦିରର ଓ ଗର୍ଭାଗାରର କାନ୍ଥକୁ ଲଗାଇ ଚାରିଆଡ଼େ ମହଲା ବନାଇଲେ ଓ ଚାରିଆଡ଼େ କୋଠରୀ ନିର୍ମାଣ କଲେ। ତହିଁରେ ତଳ ମହଲା 5 ହାତ ପ୍ରସ୍ଥ, ମଧ୍ୟ ମହଲା 6 ହାତ ପ୍ରସ୍ଥ ଓ ତୃତୀୟ ମହଲା 7 ହାତ ପ୍ରସ୍ଥ ଥିଲା। କାରଣ କଡ଼ିକାଠ ଯେପରି ଗୃହକାନ୍ଥରେ ବନ୍ଦ ନ ହୁଏ ଏଥିପାଇଁ ସେ ଚାରିଆଡ଼େ ଗୃହକାନ୍ଥର ବାହାର ଭାଗରେ ଆଧାର କଲେ। ସେହି ଗୃହ ନିର୍ମିତ ହେବା ସମୟରେ ତାହା ପଥର ଖଣିରେ ପ୍ରସ୍ତୁତ ପଥରରେ ଗଢ଼ାଯାଇଥିଲା। ଏଣୁ ସେ ଗୃହ ନିର୍ମିତ ହେବା ସମୟ ଯାକ ତହିଁ ମଧ୍ୟରେ ହାତୁଡ଼ି କି ବଟାଳି କୌଣସି ଲୋହାସ୍ତ୍ରର ଶବ୍ଦ ଶୁଣା ନ ଗଲା। ମଧ୍ୟମ କୋଠରୀମାନର ଦ୍ୱାର ଗୃହର ଦକ୍ଷିଣ ଭାଗରେ ଥିଲା। ପୁଣି ଲୋକମାନେ ଘୂର୍ଣ୍ଣିତ ସୋପାନ ଦେଇ ମଧ୍ୟମ କୋଠରୀକି ଓ ମଧ୍ୟମ କୋଠରୀରୁ ତୃତୀୟ କୋଠରୀକି ଚଢ଼ିଗଲେ। ଏହି ରୂପେ ସେ ଗୃହ ନିର୍ମାଣ କରି ସମାପ୍ତ କଲେ ଓ ଏରସ୍କାଷ୍ଠର କଡ଼ି ଓ ପଟାରେ ଗୃହ ଆଚ୍ଛାଦନ କଲେ। ଆଉ ସେ ସମୁଦାୟ ଗୃହକୁ ଲଗାଇ 5 ହାତ ଉଚ୍ଚର ମହଲା ବନାଇଲେ ଓ ଏରସ୍କାଷ୍ଠ ଦ୍ୱାରା ଗୃହ ଉପରେ ସେସବୁର ଭାର ରହିଲା। ଅନନ୍ତର ସଲମନଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା, ଯଥା ତୁମ୍ଭେ ତ ଏହି ଗୃହ ନିର୍ମାଣ କରୁଅଛ, ଯେବେ ତୁମ୍ଭେ ଆମ୍ଭର ସମସ୍ତ ବିଧି ଅନୁସାରେ ଚାଲିବ ଓ ଆମ୍ଭର ସକଳ ଶାସନ ରକ୍ଷା କରିବ ଓ ଆମ୍ଭର ଆଜ୍ଞା ସବୁ ପାଳନ କରି ତଦନୁସାରେ ଚାଲିବ, ତେବେ ଆମ୍ଭେ ତୁମ୍ଭ ପିତା ଦାଉଦଙ୍କୁ ଯାହା କହିଅଛୁ ଆମ୍ଭେ ଆପଣାର ସେହି ବାକ୍ୟ ତୁମ୍ଭ ପ୍ରତି ସଫଳ କରିବା। ପୁଣି ଆମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ବାସ କରିବା ଓ ଆପଣା ଲୋକ ଇସ୍ରାଏଲକୁ ପରିତ୍ୟାଗ କରିବା ନାହିଁ। ଏହି ରୂପେ ସଲମନ ଗୃହ ନିର୍ମାଣ କରି ତାହା ସମାପ୍ତ କଲେ। ସେ ଭିତରେ ଗୃହ କାନ୍ଥ ସବୁରେ ଏରସ୍କାଷ୍ଠର ପଟା ଦେଲେ। ଗୃହର ଚଟାଣରୁ କାନ୍ଥ ଛାତ ପର୍ଯ୍ୟନ୍ତ ଭିତରଯାକ ସେ ସେହି କାଷ୍ଠରେ ଆଚ୍ଛାଦନ କଲେ। ପୁଣି ଦେବଦାରୁ ପଟାରେ ଗୃହର ଚଟାଣ ଆଚ୍ଛାଦନ କଲେ। ପୁଣି ସେ ଗୃହର ପଶ୍ଚାତ ଭାଗ 20 ହାତ କରି ଚଟାଣରୁ କାନ୍ଥ ପର୍ଯ୍ୟନ୍ତ ଏରସ୍କାଷ୍ଠର ପଟା ଦେଲେ। ସେ ଭିତରେ ଗର୍ଭାଗାର ଅର୍ଥାତ୍ ମହାପବିତ୍ର ସ୍ଥାନ ନିମନ୍ତେ ତାହା ପ୍ରସ୍ତୁତ କଲେ। ତହିଁରେ ଗୃହ ଅର୍ଥାତ୍ ଗର୍ଭାଗାରର ସମ୍ମୁଖସ୍ଥ ମନ୍ଦିର 40 ହାତ ଦୀର୍ଘ ହେଲା। ପୁଣି ଗୃହ ଭିତରେ ଏରସ୍କାଷ୍ଠରେ କଳିକା ଓ ପ୍ରସ୍ଫୁଟିତ ପୁଷ୍ପ ଖୋଳିଲେ। ସବୁ ଏରସ୍କାଷ୍ଠର ଥିଲା, କିଛି ମାତ୍ର ପ୍ରସ୍ତର ଦୃଶ୍ୟ ନହିଲା। ପୁଣି ସଦାପ୍ରଭୁଙ୍କ ନିୟମ ସିନ୍ଧୁକ ସ୍ଥାପନାର୍ଥେ ଅନ୍ତସ୍ଥ ଗୃହ ମଧ୍ୟରେ ସେ ଗର୍ଭାଗାର ପ୍ରସ୍ତୁତ କଲେ। ଆଉ ସେହି ଗର୍ଭାଗାର ଭିତର 20 ହାତ ଦୀର୍ଘ ଓ 20 ହାତ ପ୍ରସ୍ତ ଓ 20 ହାତ ଉଚ୍ଚ ଥିଲା। ଆଉ ସେ ତହିଁରେ ନିର୍ମଳ ସୁବର୍ଣ୍ଣ ମଡ଼ାଇଲେ ଓ ଧୂପବେଦୀ ଏରସ୍କାଷ୍ଠରେ ଆଚ୍ଛାଦନ କଲେ। ଏହି ରୂପେ ସଲମନ ଗୃହ ଭିତର ନିର୍ମଳ ସୁବର୍ଣ୍ଣରେ ମଡ଼ାଇଲେ ଓ ଗର୍ଭାଗାର ସମ୍ମୁଖରେ ସୁବର୍ଣ୍ଣ ଜଞ୍ଜିରମାନ ଟଙ୍ଗାଇଲେ ଓ ସେ ତାହା ସୁବର୍ଣ୍ଣରେ ମଡ଼ାଇଲେ। ପୁଣି ସମୁଦାୟ ଗୃହ ସମାପ୍ତ ହେବା ପର୍ଯ୍ୟନ୍ତ ସମସ୍ତ ଗୃହ ସୁବର୍ଣ୍ଣରେ ମଡ଼ାଇଲେ, ମଧ୍ୟ ଗର୍ଭାଗାରର ଧୂପବେଦୀ ସମ୍ପୂର୍ଣ୍ଣ ରୂପେ ସୁବର୍ଣ୍ଣରେ ମଡ଼ାଇଲେ। ପୁଣି ସେ ଗର୍ଭାଗାର ମଧ୍ୟରେ 10 ହାତ ଉଚ୍ଚ ଜିତକାଷ୍ଠର 2 କିରୁବ ନିର୍ମାଣ କଲେ। ଏକ କିରୁବର ଏକ ପକ୍ଷ 5 ହାତ ଓ ଅନ୍ୟ ପକ୍ଷ ହିଁ 5 ହାତ ଥିଲା। ଏକ ପକ୍ଷର ଅଗ୍ରଭାଗରୁ ଅନ୍ୟ ପକ୍ଷର ଅଗ୍ରଭାଗ ପର୍ଯ୍ୟନ୍ତ 10 ହାତ ଥିଲା। ସେ ରୂପେ ଅନ୍ୟ କିରୁବ ହିଁ 10 ହାତ ଥିଲା। 2 କିରୁବ ଯାକ ଏକ ମାପ ଓ ଏକ ଆକାରର ଥିଲେ। ଏକ କିରୁବର ଉଚ୍ଚତା 10 ହାତ, ଅନ୍ୟ କିରୁବର ହିଁ ସେହିପରି ଥିଲା। ପୁଣି ସେ ସେହି କିରୁବଦ୍ୱୟକୁ ଅନ୍ତରାଗାର ମଧ୍ୟରେ ରଖିଲେ। ଆଉ ସେହି କିରୁବମାନଙ୍କର ପକ୍ଷ ଏପରି ବିସ୍ତୀର୍ଣ୍ଣ ହୋଇଥିଲା ଯେ ଏକର ପକ୍ଷ ଏକ କାନ୍ଥକୁ ଓ ଅନ୍ୟର ପକ୍ଷ ଅନ୍ୟ କାନ୍ଥକୁ ସ୍ପର୍ଶ କଲା। ପୁଣି ଗୃହ ମଧ୍ୟରେ ସେମାନଙ୍କ ପକ୍ଷ ପରସ୍ପର ସ୍ପର୍ଶ କଲା। ତେଣୁ ସେ କିରୁବମାନଙ୍କୁ ସୁବର୍ଣ୍ଣରେ ମଡ଼ାଇଲେ। ପୁଣି ସେ ଗୃହର ସକଳ କାନ୍ଥର ଭିତରେ ବାହାରେ ଚାରିଆଡ଼େ ଖୋଦିତ କିରୁବ ଓ ଖର୍ଜୁର ବୃକ୍ଷ ଓ ପ୍ରସ୍ଫୁଟିତ ପୁଷ୍ପମାନଙ୍କର ଆକୃତି ଖୋଳିଲେ। ଆହୁରି ଗୃହ ଚଟାଣର ଭିତର ବାହାର ସୁବର୍ଣ୍ଣରେ ମଡ଼ାଇଲେ। ଆଉ ସେ ଗର୍ଭାଗାରର ପ୍ରବେଶ ଦ୍ୱାର ଜିତକାଷ୍ଠରେ ନିର୍ମାଣ କଲେ। ତହିଁର କପାଳି ଓ ବାଜୁବନ୍ଧ କାନ୍ଥର ପଞ୍ଚମାଂଶ ଥିଲା। ଏହି ରୂପେ ସେ ଜିତକାଷ୍ଠରେ ଦୁଇ କବାଟ କଲେ। ତହିଁ ଉପରେ କିରୁବ ଓ ଖର୍ଜୁର ବୃକ୍ଷ ଓ ପ୍ରସ୍ଫୁଟିତ ପୁଷ୍ପମାନର ଆକୃତି ଖୋଳିଲେ ଓ ତାହା ସୁବର୍ଣ୍ଣରେ ମଡ଼ାଇଲେ, ଆଉ କିରୁବ ଓ ଖର୍ଜୁର ବୃକ୍ଷମାନ ଉପରେ ସୁବର୍ଣ୍ଣ ମଡ଼ାଇଲେ। ତଦ୍ରୁପ ମନ୍ଦିରର ପ୍ରବେଶ ଦ୍ୱାର ନିମନ୍ତେ କାନ୍ଥର ଚତୁର୍ଥାଂଶରେ ଜିତକାଷ୍ଠର ଚୌକାଟ କଲେ, ଆଉ ଦେବଦାରୁ କାଷ୍ଠରେ ଦୁଇ କବାଟ କଲେ। ଏକ କବାଟର ଦୁଇପଟ ଦୋହରା ଥିଲା, ଅନ୍ୟ କବାଟର ଦୁଇପଟ ଦୋହରା ଥିଲା। ପୁଣି ସେ ତହିଁ ଉପରେ କିରୁବ ଓ ଖର୍ଜୁର ବୃକ୍ଷ ଓ ପ୍ରସ୍ଫୁଟିତ ପୁଷ୍ପମାନ ଖୋଳି ସେହି ଖୋଦିତ କର୍ମର ଆକୃତି ଅନୁସାରେ ସୁବର୍ଣ୍ଣ ମଡ଼ାଇଲେ। ପୁଣି ସେ ତିନି ଧାଡ଼ି ଖୋଦିତ ପ୍ରସ୍ତରରେ ଓ ଏକ ଧାଡ଼ି ଏରସ କାଷ୍ଠର କଡ଼ିରେ ଭିତର ପ୍ରାଙ୍ଗଣ ନିର୍ମାଣ କଲେ। ଚତୁର୍ଥ ବର୍ଷର ଶିବ ମାସରେ ସଦାପ୍ରଭୁଙ୍କ ଗୃହର ଭିତ୍ତିମୂଳ ସ୍ଥାପିତ ହେଲା। ପୁଣି ଏକାଦଶ ବର୍ଷର ବୁଲ୍ ନାମକ ଅଷ୍ଟମ ମାସରେ ନିରୂପିତ ଆକୃତି ଅନୁସାରେ ସମୁଦାୟ ଅଂଶରେ ଗୃହର ନିର୍ମାଣ କାର୍ଯ୍ୟ ସମାପ୍ତ ହେଲା। ଏ ରୂପେ ତାହା ନିର୍ମାଣ କରିବାରେ ତାଙ୍କୁ ସାତ ବର୍ଷ ଲାଗିଲା।